ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ରାଇଜେ ଏବା ଶିକ୍ଷା ବଚନ୍ନୁ ସରକାରୀ ଆଉ ସରକାରୀ ଅନୁଦାନ ପାଉଥିବାର ସ୍କୁଲମାନଙ୍କେ 9 ଆଉ 10 କ୍ଲାସର ଛୁଆମାନଙ୍କୁ ଭିଲ୍ ଦିଆଯିବା ମଧ୍ୟାହ୍ନ ଭୋଜନ। ରାଜ୍ୟର 23 ଜିଲ୍ଲାନ କମୁଛେ ଭୂଇଁ ତଲର ପାନିର ସ୍ତର, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର 147 ପଡ଼ା ଗାଁକେ ଦିଆଯିବା ରାଜସ୍ୱ ଗାଁର ମାନ୍ୟତା, କହିଲେ ରାଜସ୍ୱ ମନ୍ତ୍ରୀ। ଆଉର୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫୁ ବଢ଼ତି ଖରାକେ ନଜରତି ରଖିକରି ତୟାର ରହିବାରକେ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକେ ନିର୍ଦ୍ଦେଶନାମା ଜାରି। ଏଥର ପୂରା ଖବର। ରାଜ୍ୟର ସବୁ ସରକାରୀ ଆର୍ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର 9 ଆର୍ 10 ଶ୍ରେଣୀର ଛୁଆମାନଙ୍କୁ ଭିଲ ଆଇବା 2025-26 ଶିକ୍ଷା ବଚନ୍ନୁ ମଧ୍ୟାହ୍ନ ଭୋଜନ ଦିଆଯିବା। ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ମୁହାଁ କରବାର ଆର୍ ସେମାନଙ୍କର ପୋଷଣକେ ନଜରଥି ରଖିକରି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫୁ କୁହାଯାଇଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଜରିଏ ରାଜ୍ୟ ସରକାର 570 କୋଟି 71 ଲକ୍ଷ ଟଙ୍କା ବଛରକ ଖର୍ଚ୍ଚ କରିବେ ବୋଲି ଆଜି ବାହାରିଥିବାର ବିଜ୍ଞପ୍ତି କୁହାଯାଇଛି। ସେନ୍ତା ବିଭାଗର ଆଉ ଗୋଟିଏ ବିଜ୍ଞପ୍ତି ଅନୁସାରେ ଏଥର ମଧ୍ୟାହ୍ନ ଭୋଜନଥି ଛାତ୍ରଛାତ୍ରୀମାନଙ୍କୁ ଶୁକ୍ରବାର ଭିଲ୍ ଅତକା ଗୋଟେ ଲେଖା ଅଣ୍ଡା ଖାଇବାରକେ ଦିଆଯିବା। ଆଗ ଖାଲି ସୋମବାର ଆର୍ ବୁଧବାର 2 ଦିନ ଅଣ୍ଡା ଦିଆଯାଉଥିଲା, ଇହାଦେ 3 ଦିନ ଅଣ୍ଡା ସାଙ୍ଗେ ମଙ୍ଗଳବାର ଗୁରୁବାର ଆର୍ ଶନିବାର 3 ଦିନ ପୋଷଣ ଲଡ଼ୁ ଭିଲ୍ ଖାଇବାରକେ ଦିଆଯିବା। ଇସବୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଆର୍ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାଥି ଶିଶୁ ବାଟିକାନୁ 10 କ୍ଲାସ ତକ ଛାତ୍ରଛାତ୍ରୀମାନଙ୍କୁ ଖାଇବାରକେ ଦିଆଯିବା ବୋଲି ବିଜ୍ଞପ୍ତି କୁହାଯାଇଛି। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ରାଜ୍ୟର ସବୁ ପ୍ରାଥମିକ ସ୍କୁଲମାନଙ୍କେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଶିଶୁବାଟିକା ମୂଲ କରବାର ଲାଗି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ଆଜି ବିଜ୍ଞପ୍ତି ବାହାରିଛି। 2025-26 ଶିକ୍ଷା ବଛରଠାନୁ 5 ନୁ 6 ବଛର ବୟସର ଛୁଆମାନଙ୍କୁ ଶିଶୁବାଟିକାନ ନାଁ ଲେଖାଯିବା। ଏଥିଲାଗି ସବୁ ଶିଶୁବାଟିକା ଆଇବା ମାସ 2 ତାରିଖନୁ ଖୁଲ୍ବା ବୋଲି ବିଜ୍ଞପ୍ତି କୁହାଯାଇଛି। ବିଧାନସଭା ବଜେଟ୍ ଅଧିବେଶନର 14 ନମ୍ବର ଦିନେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଚାଲିଥିଲା। ସକାଳବେଳା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଠିକ୍ ଭାବେ ଚାଲିଥିଲା, ଉପରବେଳା ଖାଦ୍ୟ ଆଉ ଯୋଗାଣ ବିଭାଗର ଖର୍ଚ୍ଚା ଦାବି ଉପସ୍ଥାପିତ ହୋଇଥିଲା। ରାଜ୍ୟର 23 ଜିଲ୍ଲାନ ଭୂଇଁ ତଲର ପାନିର ସ୍ତର କମୁଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ଇ ବାବଦ ଗୋଟେ ପ୍ରଶ୍ନର ଲିଖିତ ଉତ୍ତର ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ସମ୍ବଲପୁର ନୂଆପଡ଼ା କଟକ ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡ଼ା ମାଲକାନଗିରିକେ ଛାଡ଼ିଦେଲେ ରାଜ୍ୟର ବାକି ସବୁ ଜିଲ୍ଲାନ ଭୂଇଁ ତଲର ପାନ ସ୍ତର ଧୀରେ ଧୀରେ କମତେଲ ଯାଉଛି। ଗଜପତି ଆର୍ ରାୟଗଡ଼ା ଜିଲ୍ଲାନ ସ୍ଥିତି ଜଟିଲ ରହିଛି। ଭୂଇଁତଲର ପାନିର ସ୍ତରକେ ବଢ଼ାବାର ଲାଗି ରାଜ୍ୟ ସରକାର ଛାତ ଆର୍ ଅରୁଆ ନାଁଥି 2 ଯୋଜନା କାର୍ଯ୍ୟକାରୀ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ଗୃହନ ସୂଚନା ଦେଇଛନ୍। ରାଇଜେ ବଛରେ ଭିତରେ 263 ପଡ଼ା ଗାଁକେ ରାଜସ୍ୱ ଗ୍ରାମର ମାନ୍ୟତ ଦିଆଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବିଧାନସଭାନ ଇ ବାବଦ ଗୋଟିଏ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ରାଜ୍ୟର ଆଉ 147 ପଡ଼ା ଗାଁକେ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବା ଲାଗି ବିଚାର କରାଯାଉଛି। ଆଇବା ମାସ୍ତକ ଇତାର ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା। ଆଧୁନିକ ଜ୍ଞାନ କୌଶଳ ଜରିଏ ମ୍ୟାପ୍ ପରିବର୍ତ୍ତନ ଆର୍ ସୀମା ନିର୍ଦ୍ଧାରଣ କରାଯାଉଛି। ପଡ଼ା ଗାଁମାନଙ୍କୁ ରାଜସ୍ୱ ଗାଁର ମାନ୍ୟତା ଦେବା ଲାଗି ଗାଁ ଲୁକେ ତହସିଲଦାରମାନଙ୍କର ଜରିଏ ଆବେଦନ କରବାର୍କେ ମନ୍ତ୍ରୀ ଶ୍ରୀ ପୂଜାରୀ ଏ ଅବସରରେ ପରାମର୍ଶ ଦେଇଛନ୍। ଦେବଗଡ଼ ରିଜର୍ଭ ପୁଲିସ୍ ପଡ଼ିଆଠାରେ ଗୃହରକ୍ଷୀ ନିଯୁକ୍ତି ଲାଗି ଚାଲିଥିବାର ଶାରୀରିକ ପରୀକ୍ଷା ବେଲ୍କେ ଜୀବନ ଯାଇଥିବାର ପ୍ରାର୍ଥୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍। ମୃତକଙ୍କର ପରିବାରବର୍ଗଙ୍କୁ ସମବେଦନା ଜନେଇକରି ମୁଖ୍ୟମନ୍ତ୍ରୀ 4 ଲକ୍ଷ ଟଙ୍କାର ଅନୁକମ୍ପା ସାହାଜ ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିନୁ ଏହି ସାହାଜ ଟଙ୍କା ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 120 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ନାଟକର ମୂଲ୍ୟ ଆଉ ସମାଜ ଉପରେ ତାର ପ୍ରଭାବକେ ବଞ୍ଚେଇ ରଖବାର ଲାଗି ଆଜ୍ ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଉଛି। ଅନ୍ତର୍ଜାତୀୟ ଥିଏଟର ପ୍ରତିଷ୍ଠାନ ତରଫୁ 1961 ମସିହାନୁ ଆଜିର ଦିନକେ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରାଯାଉଛି। ଶାନ୍ତି ଆଉ ସଂସ୍କୃତି ବାବଦେ ଲୋକକୁ ସଚେତନ କରାବାର ବାର୍ତ୍ତା ନେଇକରି ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମ ଜରିଆ ବିଶ୍ୱ ନାଟ୍ୟ ଦିବସର ଶୁଭେଚ୍ଛା ଜଣାଇଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମଥି ଲେଖିଛନ୍, ମନୁଷ୍ୟର ସୁଖ ଦୁଃଖ ଆର୍ ସମାଜନ ଘଟୁଥିବାର ଘଟଣାକେ ନେଇକରି ମଚାନ ଜରିଏ ଦର୍ଶକଙ୍କୁ ଭେଟି ଦେଉଥିବାର କଳାକାରମାନଙ୍କୁ ବିଶ୍ୱ ନାଟ୍ୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭିଲ୍ ନାଟକକେ ସୃଜନ ପ୍ରତିଭା ଆର୍ ଉତ୍ସାହର ଗୋଟିଏ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଛନ୍। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜି ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ସୋନପୁରଠାରେ ନାଟ୍ୟ ଶ୍ରୀ ଗଦାଧର ବାରିକଙ୍କର ସଂଯୋଜନାଥି ଆୟୋଜିତ ନାଟ୍ୟ ଦିବସଟି ମଞ୍ଚ ନାଟକ ଆର୍ ସମାଜ ଉପରେ ଗୋଟିଏ ଆଲୋଚନାଚକ୍ର ହୋଇଥିଲା। ଏ ଅବସରରେ ସମାଜ ସଂସ୍କାର ନାଟକ ଗୋଟିଏ ବିଶ୍ୱମୁଖୀ ଦାୟିତ୍ୱ ତୁଲେଇ ଆସିଛେ ବୋଲି ଅତିଥିମାନେ କହିଛନ୍। ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ନାଟ ମହାନଦୀ ସାହିତ୍ୟ ସଂସଦ ଆର୍ ବୀଣାପାଣି ନାଟ୍ୟ ସଂସଦ ତରଫୁ ହୋଇଥିବାର ବିଶ୍ୱ ନାଟ୍ୟ ଦିବସ କାର୍ଯ୍ୟକ୍ରମଟି ବହୁତ ନାଟ୍ୟପ୍ରେମୀ ଆର୍ ସିଆନ୍ ସୁଜନ ଯୋଗ ଦେଇଥିଲେ। ଆଜି ସଞ୍ଜବେଳେ ଜିଲ୍ଲାର ଭିନ୍ ଭିନ୍ ଜାଗାର ନାଟକ ପ୍ରଦର୍ଶନ କାର୍ଯ୍ୟକ୍ରମମାନ ହେଉଛି। ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫୁ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଜୁନିୟର ରେଡ୍କ୍ରସ କାଉନ୍ସିଲ୍ର ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଜୁନିୟର ରେଡ୍କ୍ରସ ଅଧିକାରୀ ବିଶ୍ୱାମିତ୍ର ଦୀପଙ୍କର ଅଧ୍ୟକ୍ଷତାତି ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଯୋଗ ଦେଇକରି ଶିବିର ଉଦ୍ଘାଟନ କରିଛନ୍। ସ୍ୱାସ୍ଥ୍ୟସେବା ଆଉ ବିଶ୍ୱ ବନ୍ଧୁତାର ବାର୍ତ୍ତା ଦେଉଥିବାର ଏହି ଶିବିର ଜରିଏ ଛାତ୍ରଛାତ୍ରୀମାନେ ତାଲିମ ନେଇକରି ସମାଜନ ତାର ଉପଯୋଗ କରବାରକେ ଅତିଥିମାନେ ତହକେଇଛନ୍। ଶିବିରଥି ସମ୍ବଲପୁର ଜିଲ୍ଲାର ସବୁ ବିଦ୍ୟାଳୟମାନଙ୍କର 70 ଜଣ କାଉନ୍ସିଲର ଯୋଗ ଦେଇଛନ୍। ସମ୍ବଲପୁର ଜିଲ୍ଲା ଜୁଜୁମରା ଉଚ୍ଚ ବିଦ୍ୟାଳୟ ତରଫୁ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା ଉଚ୍ଚ ବିଦ୍ୟାଳୟ ପଡ଼ିଆନୁ ବାହାରିକରି ଜୁଜୁମୁରା ଗାଁ ବ୍ଲକ କାର୍ଯ୍ୟାଳୟ ପରିକ୍ରମା କରିକରି ଲୋକଙ୍କୁ ସଚେତନ କରିଥିଲା। କାର୍ଯ୍ୟକ୍ରମଟି ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ସହିତ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇକରି ଅଭିଯାନର ଉଦ୍ଦେଶ୍ୟ ବୁଝାଇଥିଲେ। ଏ ଅବସରରେ ଛାତ୍ରୀମାନେ ଗୋଟିଏ ସଚେତନତା ଧର୍ମୀ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଏମ୍ ରାମପୁରଠାରେ ଥିବା ସିଆର୍ପିଏଫ୍ର 64 ବଟାଲିୟନ୍ ତରଫୁ ଦିନିକିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ବଟାଲିୟନ୍ର 2 ନମ୍ବର କମାଣ୍ଡ ପ୍ରଶାନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିକରି ସେ ଇଲାକାର ପଛୁଆ ଲୋକର ଦକ୍ଷତା ବଢ଼ାଇକରି ସେମାନଙ୍କୁ ବରକସ କରାଯିବା ବୋଲି କହିଛନ୍। ନକ୍ସଲ ପ୍ରଭାବିତ ଇଲାକାନ ଜନସାଧାରଣ ଆର୍ ସୁରକ୍ଷା ବାହିନୀ ଭିତରେ ଭଲ ସମ୍ପର୍କ ବଢ଼ାବାର ଲାଗି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏ ଅବସରରେ ସେନର ପୁରୁଷ ଆର୍ ମହିଳାମାନଙ୍କୁ ପେପର ପ୍ଲେଟ୍ ଅଗରବତୀ ମହମବତୀ ତିଆରି କରବାର ଲାଗି ତାଲିମ ଦିଆଯାଇଥିଲା। ସେନ୍ତା ଇସବୁ ଜିନିଷର ବନାବାର ମିସିନ୍ ଭିଲ୍ ବଣ୍ଟା ଯାଇଥିଲା। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆଜି ସଦର ବ୍ଲକର ଭିନ୍ ଭିନ୍ ପ୍ରକଳ୍ପ ପରିଦର୍ଶନ କରିକରି କାମର ସମୀକ୍ଷା କରିଛନ୍। ଜିଲ୍ଲାପାଳ ପହେଲା ବ୍ଲକର ଜଗତି ଗାଁ ପାଖେ ମହାନଦୀ ନଥିବାର ମେଗା ପାନୀୟ ଜଳ ପ୍ରକଳ୍ପ ଇଣ୍ଟାକ୍ ଚୁଆ ଆର୍ ସୁବର୍ଣ୍ଣପୁରଠାରେ ପାଏନ୍ ବିଶୋଧନାଗାରକେ ପରିଦର୍ଶନ କରିଛନ୍। ଇତାର ସହିତେ ମହାନଦୀ ଜଳସ୍ତର ଆର୍ ଜଳ ଯୋଗାଣ ପ୍ରକଳ୍ପ ବୁଲି ଦେଖିଛନ୍। ସେନ୍ତା ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟର ଛାତ୍ରାବାସ ଆର୍ ସାହାଜପାଲଠାରେ ତିଆରି ଚାଲିଥିବା ମୁଖ୍ୟମନ୍ତ୍ରୀ ସଭାଗୃହ ବୁଲି ଦେଖିଛନ୍। ଧାରି ସମୟ ଭିତରେ ପ୍ରକଳ୍ପମାନଙ୍କର କାମ ସାରବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫୁ ସୂଚନା ଅଧିକାର ଆଇନ ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। ରାଜ୍ୟ ସୂଚନା ଆଉ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁସାରେ ଜିଲ୍ଲା ପ୍ରଶାସନ ଆଉ ସୂଚନା ଲୋକସମ୍ପର୍କ ବିଭାଗ ତରଫୁ ଏହି କର୍ମଶାଳା ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଆଉ ସୂଚନା ଅଧିକାର ଜିଲ୍ଲା ନୋଡାଲ ଅଧିକାରୀ ରାଜେନ୍ଦ୍ର ମାଝୀ ଆର୍ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇକରି ଫଟିକ ଆର୍ ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥାଥି ସୂଚନା ଅଧିକାର ଆଇନର ଗୁରୁତ୍ୱ ବାବଦେ ବୁଝାଇଥିଲେ। ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନିରୀକ୍ଷଣ ଦଳ ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଲ ମହିଳା ମହାବିଦ୍ୟାଳୟକେ ପରିଦର୍ଶନ କରିକରି ସୁବିଧା ଅସୁବିଧା ବୁଝିଛନ୍। ଅଧ୍ୟାପକ ଅଧ୍ୟାପିକାଙ୍କର ସାଙ୍ଗେ ମହାବିଦ୍ୟାଳୟର ଭିନ୍ ଭିନ୍ ବିଷୟଟି ଆଲୋଚନା କରିଛନ୍। ରାଇଜେ ଦିନର ତାତି ବଢ଼ବାରକେ ଲାଗିଛି। ଧୁକାଗଡ୍ଡି ଆର୍ ବର୍ଷା ଲାଗି କିଛିଦିନ ହେଲା ତାତି କମିଥିଲା ବେଲ୍କେ ଗଲା 2 ଦିନ ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ତାତି 2-3 ଡିଗ୍ରୀ ତକ୍ ବଢ଼ିଛି। ଆଇବା 2 ଦିନ ଭିତରେ ତାତି ଆହୁରି 2-3 ଡିଗ୍ରୀ ତକ୍ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ବଢ଼ତି ଖରାକେ ନଜରଥି ରଖିକରି ତୟାର ରହିବାରକେ କେନ୍ଦ୍ର ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫୁ ସବୁ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସଚେତନ କରବାର ସହିତ ସ୍ୱାସ୍ଥ୍ୟ ବିଭାଗ ଆଉ ଭିନ୍ ଭିନ୍ ବିଭାଗକେ ଖରା ମୁକାବିଲା ଲାଗି ପ୍ରସ୍ତୁତ ରହିବାରକେ କୁହାଯାଇଛି। ସିଆଡ଼େ ଆଜି ରାଜ୍ୟର ଝାରସୁଗୁଡ଼ାନ ସବୁନୁ ଜହ ତାତି 41.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଗେ ରାଇଜେ ଆଇବା ଶିକ୍ଷା ବଚନରୁ ସରକାରୀ ଆଉ ସରକାରୀ ଅନୁଦାନ ପାଉଥିବା ସ୍କୁଲମାନଙ୍କୁ 9-10 କ୍ଲାସର ଛୁଆମାନଙ୍କୁ ବିଲ୍ ଦିଆଯିବା ମଧ୍ୟାହ୍ନ ଭୋଜନ। ରାଜ୍ୟର 23 ଜିଲ୍ଲାନ କମୁଛେ ଭୂଇଁତଳର ପାନୀର ସ୍ତର, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ଆଉ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫୁ ବଢ଼ତି ଖରାକେ ନଜରତି ରଖିକରି ତୟାର ରହିବାରକେ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକେ ନିର୍ଦ୍ଦେଶନାମା ଜାରି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।